ପବିତ୍ର ନବକଳେବର ଓ ରଥଯାତ୍ରା ଉପଲକ୍ଷେ ସ୍ମୃତିପ୍ରିୟା ପ୍ରଡକ୍ସନରେ ମୁକ୍ତିଲାଭ କଲା ଶ୍ରୀମତୀ ଗାୟତ୍ରୀ ଏବଂ ଶ୍ରୀ ଶିଶିର ପାଢ଼ୀଙ୍କ ପ୍ରଯୋଜିତ ଭକ୍ତିପୂର୍ଣ୍ଣ କାଳିଆ ଭଜନ ତିନି ମୂରତୀ। ସଙ୍ଗୀତ ସୁଶୀଲ ସେନାପତି। ଗୀତ ରଚନା ସାସମଲ ମାନସ। କଣ୍ଠ ପଙ୍କଜ ରାଜ।
ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ, ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ, ଦୂରରୁ ଦେଖିଛି ତତେ କଳା ଠାକୁର, ଗୃହ ଝରି ଯାଉ ବାତାଉ ଅଭାବ, ଡାକି ନାହିଁ କେବେ ଦିନେ ରଖ ମାଧବ, ଜଗତ ଜାଣିଛି ତୁ ନଟ ନାଗର, ଏକା ଜାଣେ ତୁ ହସଲୁ ହର, ମୁଁ ଏକା ଜାଣେ ତୁ ହସଲୁ ହର, ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ, ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ। ଜାଣିଛି ମୁଁ ଝୁରି ହୁଏ ତତେ ଓଡ଼ିଆ, ବାଣ ଫଟ ପାଇଁ ହେଲୁ ତୁ ଗଣେଶ ବେଶ, ଆଖି ଯାଏ ଲାଖି ଦେଖି ତୋ ନାଲି ହସ, ବଡ଼ ଦେଉଳି ରହି ତୁ ହାତ ଟେକିଛୁ, ତତେ ଦେଖିଲେ ଯାଇ ମୋ ହାତ ଯୋଡ଼ୁଛି, ଦୁଃଖୀ ମଣିଷଟିଏ ମୁଁ ସୁଖ ତୁମର, ମିଛ ଦୁନିଆରେ ତୁ ସତ ଠାକୁର, ଜଗତନାଥ ହେ ଶ୍ରୀ ଜଗନ୍ନାଥ, ଜଗତନାଥ ହେ ଶ୍ରୀ ଜଗନ୍ନାଥ, ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ, ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ। ପଢ଼ୁଛି ମୁଁ ରାତି ଦିନ ତୋର ଭଗବତ, ଜପୁଛି ମୁଁ ନାମ ତୋର ପ୍ରଭୁ ଜଗନ୍ନାଥ, ଶ୍ରୀକ୍ଷେତ୍ରକୁ କେବେ ଦିନେ ଯାଇନି ସିନା, ମନ କହେ ସୁନ୍ଦର ମୋ କାଳିଆ ସୁନା, ଉଠ ଭୋଗରେ ପୁରୁଛି ପେଟ ତୋହର, କେବେ ଭୋଗରେ ବଢ଼ୁଛି ଦିନ ତମର, ଦୁଃଖୀ ମଣିଷଟିଏ ମୁଁ ସୁଖ ତୁମର, ମିଛ ଦୁନିଆରେ ତୁ ସତ ଠାକୁର, ଜଗତନାଥ ହେ ଶ୍ରୀ ଜଗନ୍ନାଥ, ଜଗତନାଥ ହେ ଶ୍ରୀ ଜଗନ୍ନାଥ, ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ, ଯାଇନି ମୁଁ କେବେ ଦିନେ ତୋ ବଡ଼ ଦେଉଳ, ଦେଖିଛି ତତେ କଳା ଠାକୁର, ଗୃହ ଝରି ଯାଉ ବାଥାଉ ଅଭାବ, ଡାକି ନାହିଁ କେବେ ଦିନେ ରଖ ମାଧବ, ଜଗତ ଜାଣିଛି ତୁ ନଟ ନାଗର, ମୁଁ ଏକା ଜାଣେ ତୁ ହସଲୁ ହର, ମୁଁ ଏକା ଜାଣେ ତୁ ହସଲୁ ହର, ଏକା ଜାଣେ ତୁ ହସଲୁ ହର, ମୁଁ ଏକା ଜାଣେ ତୁ। ସନୁହର।